କହ୍ନେଇ ପ୍ରେମରେ ଆଜି ରାଧିକା ପାଗଳିନି। ସତେ ଯେମିତି କହ୍ନେଇର ଭୂତ ରାଧିକାର ଦେହ ଆଉ ମନକୁ କବଳିତ କରିନେଇଛି। ଆଉ ବିଚରା ଚନ୍ଦ୍ରସେନା ନିଜ କପାଳରେ ହାତ ଦେଇ ବସି ରହିଛି ନୀରବରେ, ସେଇ କହ୍ନେଇ ଗୁଣିଆର ଅପେକ୍ଷାରେ।